ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଅପରେସନ ସିନ୍ଦୁର ଅନ୍ତର୍ଗତ ଭାରତ ପ୍ରତି ଜବାବରେ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଭାରତର ଏକାଧିକ କ୍ଷେପଣାସ୍ତ ଓ ଡ୍ରୋନ୍ ଆକ୍ରମଣ ଦ୍ୱାରା ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତର ପ୍ରତିଆକ୍ରମଣ ଲକ୍ଷ୍ୟଭିତ୍ତିକ, ସଠିକ୍ ଏବଂ ଅଣଉତ୍ତେଜନାମୂଳକ। ପାକିସ୍ତାନୀ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ ରଖି ଭାରତ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଆରପାଖରୁ ପାକିସ୍ତାନ ଗୋଳାବର୍ଷଣ ଜାରି ରଖିଛି। ମୋର୍ଟାର ଏବଂ ଶକ୍ତିଶାଳୀ ଆର୍ଟିଲେରୀ ଗୋଳା ବ୍ୟବହାର କରି ଜାମ୍ମୁ କାଶ୍ମୀରର କୁପୁୱାରା, ବାରମୁଲା, ଉରି, ପୁଞ୍ଚ, ମେନ୍ଦର ଏବଂ ରାଜୌରୀ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରୁଛି। ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ସୀମା ନିକଟରେ ପାକିସ୍ତାନ ପକ୍ଷରୁ ଜାମ୍ମୁ, ପଠାନକୋଟ ଏବଂ ଉଧମପୁରରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ ଓ ଡ୍ରୋନ୍ ବ୍ୟବହାର କରିଛି। ସେନାବାହିନୀର ସୂଚନା ଅନୁସାରେ ପାକିସ୍ତାନର ଆକ୍ରମଣଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ କରାଯାଇଛି। ଭାରତ ପକ୍ଷରୁ ପାକିସ୍ତାନକୁ ଜବାବ ଦେବା ପାଇଁ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଉତ୍ତେଜନାକୁ ବୃଦ୍ଧି ନ କରିବା ପାଇଁ ଭାରତୀୟ ସଶସ୍ତ ବାହିନୀ ପ୍ରତିଶ୍ରତି ଦେଇଛି। ହେଲେ ପାକିସ୍ତାନ ଭାରତର ଅଣଉତ୍ତେଜନାମୂଳକ କାର୍ଯ୍ୟକୁ ସମ୍ମାନ ଜଣାଇବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନ ଆକ୍ରମଣ କରିବା ନେଇ ଭାରତ ସରକାର ସତର୍କ କରାଇଛନ୍ତି। ପାକିସ୍ତାନ ଦ୍ୱାରା ମିଛ ଖବର ଓ ସୂଚନା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରସାରିତ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପ୍ ନମ୍ଘର 8799711259 ଜାରି କରାଯାଇଛି। ସନ୍ଦେହଜନକ ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲେ ଏହି ନମ୍ଘରକୁ ଯାଞ୍ଚ ପାଇଁ ପଠାଇପାରିବେ ବୋଲି କୁହାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସହରର 37 ବିମାନ ବନ୍ଦରକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଏକାଧିକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆମେରିକା ଓ ୟୁରୋପୀୟ ସଂଘକୁ ସ୍ଥିତି ନେଇ ଅବଗତ କରାଇଛନ୍ତି। ପାକିସ୍ତାନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ ଘାଟି ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ସମୁଦ୍ର ଉପକୂଳରେ ଅନୁପ୍ରବେଶ ଓ ନିଷିଦ୍ଧାଞ୍ଚଳ ଉପରେ ମଧ୍ୟ ସେନାବାହିନୀ ପକ୍ଷରୁ ନଜର ରଖାଯାଇଛି। ଜାମ୍ମୁ କାଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଜାମ୍ମୁ ଡିଭିଜନର ପ୍ରମୁଖ ବେସାମରିକ ପ୍ରଶାସନିକ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ବେସାମରିକ ପ୍ରତିରକ୍ଷା, ଜରୁରୀକାଳୀନ ସେବା ସହିତ ଅଧିକାରୀମାନେ ନିଜ ଅଞ୍ଚଳର ନାଗରିକ ପ୍ରତିରକ୍ଷା ପ୍ରସ୍ତୁତି, ପରିବହନ ବ୍ୟବସ୍ଥା, ବଙ୍କରଗୁଡ଼ିକର ରକ୍ଷଣାବେକ୍ଷଣ, ରିଲିଫ୍ ଶିବିର ସ୍ଥାପନ ଏବଂ ଚିକିତ୍ସା ସେବା ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଡକ୍ଟର ସିଂ କହିଛନ୍ତି, ଜନସାଧାରଣ ବିଶ୍ୱାସ ଏବଂ ଶାନ୍ତି ବଜାୟ ରଖିବା ସହିତ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରସାରିତ ମିଥ୍ୟା ଖବର ଓ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗତକାଲି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦେଖାଦେଇଥିବା ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କର ସ୍ଥିତି, ସେମାନଙ୍କର ସଂଖ୍ୟା ବୃଦ୍ଧି ଓ ସାଂଗଠନିକ ସୁଦୃଢ଼ୀକରଣ ସହିତ ସେମାନଙ୍କ ଦ୍ୱାରା ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଓ ଜନସଂଖ୍ୟା ବହୁଳ ସ୍ଥାନରେ ଜନସାଧାରଣଙ୍କୁ ସତର୍କମୂଳକ ସୂଚନା ଦେବାକୁ ସାଇରନ୍ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା 13 ତାରିଖ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପାଇଁ ଆଜି ପୂର୍ବାହ୍ନ 11:00 ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଜନସାଧାରଣ janashunani.odisha.gov.in ପୋର୍ଟାଲ୍ରେ ପଞ୍ଜୀକରଣ କରିପାରିବେ। ଅନ୍ଲାଇନ୍ ପଞ୍ଜୀକରଣ କରିପାରି ନ ଥିଲେ ମଧ୍ୟ ଅଭିଯୋଗକାରୀ ସିଧାସଳଖ ଶିବିରକୁ ଯାଇ ସେମାନଙ୍କର ଅଭିଯୋଗପତ୍ର ଦାଖଲ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁରସ୍ଥିତ ଶ୍ରମ କାର୍ଯ୍ୟାଳୟରେ ବୈଠକ କରିଥିଲେ। ଛତ୍ରପୁର ନିର୍ମାଣ ଶ୍ରମିକ ସଂଘର କର୍ମକର୍ତ୍ତାମାନେ ଶ୍ରମ କମିଶନରଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଗରମ ଓ ଗୁଳୁଗୁଳିର ପ୍ରଭାବ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ଏବଂ ହାଲୁକା ବର୍ଷାର ପ୍ରଭାବ ଥିବାରୁ ରାଜ୍ୟର କୌଣସି ଜାଗାରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ୍ୱ ନଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିଲେ ମଧ୍ୟ ଦିନର ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଏହି ସମୟ ମଧ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32ରେ।